ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। 17 ନମ୍ବର ଲୋକସଭାକେ ଭଙ୍ଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏନ୍ଡିଏର ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚିତ କଲେ ସବୁ ଅଂଶୀଦାରୀ ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କୁ ଭେଟିକରି ମୁଖ୍ୟମନ୍ତ୍ରୀ ପଦନୁ ଦେଲେ ଇସ୍ତଫା। ଶ୍ରୀମନ୍ଦିର ନ ମହାପୁରୁମାନଙ୍କର ଚାଲିଛେ ବନକ ଲାଗି ନୀତି। ରାଜ୍ୟର ଭିନ୍ ଭିନ୍ ଜାଗାନ ପାଳନ କରାଯାଉଛେ ବିଶ୍ୱ ପରିବେଶ ଦିବସ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 2-3 ଦିନ ଭିତରେ ଓଡ଼ିଶା ପହଞ୍ଚିବା ପାଣିପାଗ ବିଭାଗର ଅନୁମାନ। କେନ୍ଦ୍ର କ୍ୟାବିନେଟ୍ର ସୁପାରିଶି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 17 ନମ୍ବର ଲୋକସଭାକେ ଭଙ୍ଗ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାତି ନୂଆଦିଲ୍ଲୀର ତାଙ୍କର ବାସଭବନତୀ ଆଜ୍ କେନ୍ଦ୍ର କ୍ୟାବିନେଟ୍ ବୈଠକ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡ଼କରୀଙ୍କ ସହିତ କ୍ୟାବିନେଟ୍ର ଅଲଗା ମନ୍ତ୍ରୀମାନେ ଏହି ବୈଠକଟି ଯୋଗ ଦେଇଥିଲେ। 17 ନମ୍ବର ଲୋକସଭାକେ ଭଙ୍ଗ କରିବା ଲାଗି ସୁପାରିଶ କରବାର୍କେ ଏହି ବୈଠକଟି ନିଷ୍ପତ୍ତି ନିଆଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀର ବାସଭବନ ଆଜି ସଞ୍ଜବେଳେ ଏନ୍ଡିଏର ବୈଠକ ହୋଇଯାଇଛି। ବୈଠକଟି ଏନ୍ଡିଏର ଅଂଶୀଦାରୀ ଦଳମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫେରଘା ଏନ୍ଡିଏର ନେତା ଭାବେ ନିର୍ବାଚିତ କରିଛନ୍। ଏତାକେ ନେଇକରି ଗୋଟିଏ ପ୍ରସ୍ତାବ ପାରିତ ହୋଇଛି। ପ୍ରସ୍ତାବଟି କୁହାଯାଇଛି ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱତି ଏନ୍ଡିଏ ସରକାର ଭାରତର ଗରିବ, ମହିଳା, ଯୁବ, କୃଷକ ଆର୍ ପୀଡ଼ିତ ନାଗରିକମାନଙ୍କର ସେବା କରିବା ଲାଗି ପ୍ରତିବଦ୍ଧ ଆଏ। ଦେଶର ସର୍ବାଙ୍ଗୀନ ବିକାଶ ଆର୍ ଲୋକମାନଙ୍କର ଜୀବନସ୍ତରଥି ସୁଧାର ଆନ୍ବାର ଲାଗି ଏନ୍ଡିଏ ସରକାର କାମ କରିବା ବୋଲି ପ୍ରସ୍ତାବଟି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇସ୍ତଫା ଦେଇଛନ୍। ରାଷ୍ଟ୍ରପତି ଭବନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିକରି ସେ ତାଙ୍କର ଇସ୍ତଫା ପତ୍ର ଦେଇଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହିତ ନୂଆ ସରକାର ଗଠନ ହେବାର ତ କାମ କରବାର୍କେ କହିଥିଲେ। ସେନ୍ତା ପ୍ରଧାନମନ୍ତ୍ରୀ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କୁ ଭିଲ୍ ଭେଟିଛନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍। ରାଜଭବନର ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିକରି ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦନୁ ଇସ୍ତଫା ଦେଇଛନ୍। ନବୀନ ପଟ୍ଟନାୟକ ଦିନ 11:30 ନବୀନ ନିବାସନୁ ବାହାରିକରି ରାଜଭବନ ଯାଇକରି ସେନ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ଦେଇଥିଲେ। ଇତାର ଆଗନୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ଅରୁଣ ସାହୁ ନବୀନ ନିବାସ ପହଞ୍ଚିକରି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟ ବିଧାନସଭା ନିର୍ବାଚନଟି ବିଜେପି 78 ଆସନ ପାଇଥିବାର ବେଳେ ବିଜୁ ଜନତା ଦଳ 51 ଆର୍ କଂଗ୍ରେସ 14 ଆସନ ପାଇଛି। ରାଜ୍ୟ ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିକରି ବିଧାନସଭା ନିର୍ବାଚନଟି ଜିତିଥିବାର ବେଳେ ବହୁତ ଜଲ୍ଦି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ବୋଲି ରାଜ୍ୟ ବିଜେପି ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି ଗଣମାଧ୍ୟମକେ ପ୍ରତିକ୍ରିୟାଟି କହିଛନ୍। ସେ ଆହୁରି କହିଛନ୍ ଯେ ଓଡ଼ିଶା ଲୋକର ମତ ଆଉ ଭାବନା ଭୋଟ୍ଟି ରୂପାନ୍ତରିତ ହୋଇଛି। ମୋଦି ଗ୍ୟାରେଣ୍ଟି ଉପରେ ଭରସା କରିକରି ଓଡ଼ିଶାନ ବିଜେପି ସରକାର ଗଠନ ହେବା, ଏଥିଲାଗି ରାଜ୍ୟ ଲୋକ ସେ ଅଭିନନ୍ଦନ ଜଣାଇଛନ୍। ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ରାଜ୍ୟବାସୀଙ୍କ ଭାବନାକେ ଆଧାର କରି ନିଷ୍ପତ୍ତି ନିଆଯିବା ବୋଲି ସେ କହିଛନ୍। ପୁରୀ ଫଟକା ବିସ୍ଫୋରଣ ଘଟଣାର ତଦନ୍ତ ଲାଗି ଆଜି ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ ଗୋଟିଏ ଉଚ୍ଚ ପ୍ରଶାସନିକ ସ୍ତରୀୟ ବୈଠକ ହୋଇଛି। ଏହି ବୈଠକଟି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଫଟକା ବିସ୍ଫୋରଣ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଆର୍ ସେନର ଲୋକମାନଙ୍କନୁ ଆପତ୍ତି ଆର୍ ଅଭିଯୋଗ ଶୁଣିଛନ୍। ଏତାର ସହିତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଥାନା ଅଧିକାରୀ ଆର୍ ସେଦିନ ଘଟଣା ସମୟଥି ଡ୍ୟୁଟି ଥିବା ପୁଲିସ୍ ଅଧିକାରୀ ଆଉ କର୍ମଚାରୀମାନଙ୍କନୁ ମତ ନିଆଯାଇଛି। ଏହି ବୈଠକଟି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଉ ଏସ୍ପି ପିନାକ ମିଶ୍ର ଉପସ୍ଥିତ ଥିଲେ। ସେଆଡ଼େ ଏହି ଫଟକା ଦୁର୍ଘଟଣାଟି ଏବତକ 15 ଜଣଙ୍କର ଜୀବନ ଯାଇଥିବା ବେଳେ 12 ଜଣ ଭିନ୍ ଭିନ୍ ଡାକ୍ତରଖାନାଟି ଚିକିତ୍ସିତ ହେଉଛନ୍। ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ତରଫରୁ ହୋଇଥିବା ନିଟ୍ ୟୁଜି ପରୀକ୍ଷା ଫଲ ବାହାରିଛି। ସର୍ବଭାରତୀୟ ସ୍ତରଟି ହୋଇଥିବା ଇ ପରୀକ୍ଷାର୍ଥୀ ମୋଟ 13,16,268 ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍। ଓଡ଼ିଶାନୁ 64,333 ଜଣ ପରୀକ୍ଷା ଦେଇଥିବାର ବେଳେ 32,617 ଜଣ କୃତକାର୍ଯ୍ୟ ହୋଇଛନ୍। ଇ ପରୀକ୍ଷାର୍ଥୀମାନେ ଆଗ୍କେ ଏମ୍ସ ଆର୍ ଅଲଗା ସରକାରୀ ମେଡିକାଲଥି ଡାକ୍ତରୀ ସ୍ନାତକ ପାଠ୍ୟକ୍ରମଥି ନାଁ ଲେଖାବେ। ସେଆଡ଼େ ଓଡ଼ିଶାନୁ 11 ଜଣ ସର୍ବଭାରତୀୟ ସ୍ତରଟି ଠାନ୍ ପାଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଚଳିତ ବଛର ନିଟ୍ ୟୁଜି ପରୀକ୍ଷାର୍ଥୀ ଓଡ଼ିଆ ଭାଷାଟି ପରୀକ୍ଷା ଦେବା ଲାଗି 1,312 ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ଆଜ ମହାପୁରୁମାନଙ୍କର ବନକ ଲାଗି ନୀତି ଚାଲିଛେ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀ ବିଗ୍ରହଙ୍କର ଶ୍ରୀମୁଖ ସିଙ୍ଗାର କରବେ। ଏଥିର୍ଲାଗି ସଞ୍ଜର 7 ବଜେନୁ ରାତି 10:30 ବଜେ ତକ ଭକ୍ତମାନେ ମହାପୁରୁଙ୍କର ଦର୍ଶନ ଉପରେ କଟକଣା ଲଗାଯାଇଛି। ମହାପୁରୁମାନଙ୍କର ବନକ ଲାଗି ନୀତି ଲାଗି ଶ୍ରୀମନ୍ଦିର ସ୍ୱତନ୍ତ୍ର ନୀତି ହୋଇଛି। 2 ନମ୍ଘର ଭୋଗମଣ୍ଡପ ନୀତି ସର୍ବାରୁତ୍ରୁ ମହାପୁରୁମାନଙ୍କର ବନକ ଲାଗି ନୀତି ମୂଲ ହୋଇଛି। ଆଜ ବିଶ୍ୱ ପରିବେଶ ଦିବସ। ପରିବେଶର ସୁରକ୍ଷା ବାବଦେ ଲୋକକୁ ସଚେତନ କରିବା ଲାଗି ସାରା ପୃଥିବୀନ 1973 ମସିହାନୁ ଆଜିର ଦିନକେ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ବଢୁଥିବାର କଲକାରଖାନା, ସହରୀକରଣ, ପ୍ଲାଷ୍ଟିକ୍ର ବ୍ୟବହାର ଆର୍ ଲୋକମାନଙ୍କ ଦ୍ୱାରା ପ୍ରାକୃତିକ ସମ୍ପଦ କ୍ଷୟ ଲାଗି ପରିବେଶ ନଷ୍ଟ ଆଉ ଜଳବାୟୁ ପରିବର୍ତ୍ତନ ହେଉଛି। ଆମର ସବୁଦିନିଆ ଜୀବନଥି ପ୍ଲାଷ୍ଟିକ୍ ଗୋଟିଏ ଅପରିହାର୍ଯ୍ୟ ବସ୍ତୁ ହୋଇଯାଇଛି। ଏତାର ଗୁର୍ଦୁଟିଏ ବ୍ୟବହାର ଲାଗି ପରିବେଶ ପ୍ଲାଷ୍ଟିକ୍ମୟ ହୋଇଯାଇଥିବାର ବେଳେ ଇଟା ଜୈବ ବିଘଟନଶୀଳ ନାହିଁ ହୋଇଥିବାରୁ ପରିବେଶ ପ୍ରଦୂଷଣର ଗୋଟିଏ ବଡ଼ ଉପାଦାନ ହୋଇଛି। ଏଥିର୍ଲାଗି ମାଟିର ଉର୍ବରତା କମିକିରି ଗଛପତର ଲାଗି ଘାତକ ହେବା ସହିତ ଭିନ୍ ଭିନ୍ ସ୍ଥଳଚର ଆଉ ଜଳଚର ପ୍ରାଣୀ ସମ୍ପଦ ଲାଗି ସଙ୍କଟ ଆଣିଛି। ସେଥିର୍ଲାଗି ଜୈବ ସନ୍ତୁଳନଥି ବିଭ୍ରାଟ ଘଟିକିରି ଜୀବଜଗତ ଲାଗି ବିପଦ ଦେଖାଦେଇଛି। ଏ ଦିବସ ପାଳନ ଅବସରରେ ପ୍ଲାଷ୍ଟିକ୍ ବ୍ୟବହାରକେ ଯେତିକି ହୋଇପାରବା କମ୍ କରବା ଲାଗି ଆହ୍ୱାନ ଦିଆଯାଇଛି। ପରିବେଶକେ ବଞ୍ଚାବାର ଲାଗି ସରକାରୀ ଆର୍ ବେସରକାରୀ ସ୍ତରତି ଅଭିଯାନମାନ ଚାଲିଛି। ଏଥର ବିଶ୍ୱ ପରିବେଶ ଦିବସର ବାର୍ତ୍ତା ହେଉଛେ ଭୂମି ପୁନରୁଦ୍ଧାର କର, ପୃଥିବୀକେ ପୁନର୍ଜୀବିତ କର। ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ସାରା ଦେଶରେ ପରିବେଶ ସୁରକ୍ଷା ବାବଦେ ରେଲି, ସଭା, ଆଲୋଚନା ଚକ୍ର ବାଗିରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସମ୍ବଲପୁର ମହାନଗର ନିଗମର ବୁଢ଼ାରଜା ବନ ସଂରକ୍ଷଣ ସମିତି ତରଫ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ବନ୍ଧୁ ମେଘୁ ମୁଣ୍ଡାଙ୍କର ଅଧ୍ୟକ୍ଷତାତି ହୋଇଥିବା ଇଜ୍ ସମାରୋହଟି ବ୍ୟାପକ ବନୀକରଣ ଅଭିଯାନଟି ଯୁବ ଆଉ ଛାତ୍ର ସମାଜ ସାମିଲ ହେବା ଲାଗି ଆହ୍ୱାନ ଦିଆଯାଇଥିଲା। ଇଥି ସହରର ସିଆନ ସୁଜନମାନେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ବିଭାଗ ଆର୍ ଭିନ୍ ଭିନ୍ ସାମାଜିକ ଅନୁଷ୍ଠାନ ତରଫ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ଏ ଅବସରରେ ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମାଙ୍କର ଅଧ୍ୟକ୍ଷତାତି ଜିଲ୍ଲାସ୍ତରୀୟ ସମାରୋହ ହୋଇଥିଲା। ଏହି ସମାରୋହଟି ଜଙ୍ଗଲ ସୁରକ୍ଷା ସଙ୍ଗେ ପ୍ଲାଷ୍ଟିକ୍ ପ୍ରଦୂଷଣ ବାବଦେ ଆଲୋଚନା ହେବା ସହିତ ବୃକ୍ଷରୋପଣ ବାବଦେ ଲୋକଙ୍କୁ ସଚେତନ କରାଯାଇଛି। ବରଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ଏ ଅବସରରେ ହୋଇଥିବା ଗୋଟିଏ ସମାରୋହଟି ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସେନ୍ତା ବୌଦ୍ଧ ଜିଲ୍ଲା ନରସିଂହପୁରଠାରେ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କର ଅଧ୍ୟକ୍ଷତାତି ହୋଇଥିବା ଜିଲ୍ଲାସ୍ତରୀୟ ସମାରୋହଟି ପ୍ରକୃତି ବନ୍ଧୁ ଆଉ ପ୍ରକୃତି ମିତ୍ର ପୁରସ୍କାର ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପରିବେଶ ଦିବସ ଅବସରରେ ଏକ୍ ପେଡ୍ ମା କେ ନାମ ଅଭିଯାନର ଶୁଭାରମ୍ଭ କରିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କଠାରେ ଗୋଟିଏ ଗଛ ଲଗାଇଛନ୍। ପୃଥିବୀର ସୁରକ୍ଷା ଲାଗି ଗଛ ଲଗାବାରକେ ସେ ସମୁ ଆହ୍ୱାନ ଦେଇଛନ୍। ଏତାର ସହିତ ମା'ଙ୍କର ସାଙ୍ଗେ ମିଶିକିରି ନିଜର ଇଲାକାନ ଗୋଟିଏ ଗଛ ଲଗାଲା ଉତ୍ରୁ ଗୋଟିଏ ଫଟୋ ଉଠାଇକିରି ଏକ୍ ପେଡ୍ ମା କେ ନାମ ଲେଖିକିରି ସାମାଜିକ ଗଣମାଧ୍ୟମଟି ସେୟାର କରବାକେ ସେ କହିଛନ୍। ରାଜ୍ୟ ଗ୍ରୀଷ୍ମ ପ୍ରବାହନୁ ଏଚେନ୍ତକ 151 ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଇତାର ଭିତରୁ 36 ଜଣଙ୍କର ଝାଉ ମାରବାରନୁ ଜୀବନ ଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କର କାର୍ଯ୍ୟାଳୟନୁ ସୂଚନା ମିଳିଛି। ଇତାର ଛଡ଼ା 31 ଜଣଙ୍କର ମୃତ୍ୟୁ ଝାଉଥି ନାହିଁ ହୋଇଥିବାର ବେଳେ ବାକି 84 ଜଣଙ୍କର ମୃତ୍ୟୁ ବାବଦ ତଦନ୍ତ ଚାଲିଛି। ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଇବା 12 ତାରିଖ ବୁଧବାର ଦିନ ସମ୍ବଲପୁରନ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଏ ବାବଦେ ଉତ୍ତରାଞ୍ଚଳ ଆର୍ଡିସିଙ୍କ ତରଫ ଗୋଟିଏ ବିଜ୍ଞପ୍ତି ବାହାରିଛି। ଏ ଦିନ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3-4 ଦିନ ଭିତରେ ଓଡ଼ିଶା ପହଞ୍ଚବା ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏ ବାବଦେ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍, ମୌସୁମୀ ବାୟୁ ପହିଲା ଦକ୍ଷିଣ ଓଡ଼ିଶାକେ ପହଞ୍ଚବା, ଇତା ଋତୁରୁ ରାଜ୍ୟର ଅଲଗା ଇଲାକାକେ ପହଞ୍ଚବା ବୋଲି ସେ କହିଛନ୍। ସେ ଆହୁରି କହିଛନ୍ ଯେ ଓଡ଼ିଶାନ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ରହିଛି। ମୌସୁମୀ ଓଡ଼ିଶା ପହଞ୍ଚବା ଉତ୍ତରୁ ତାତିନୁ ନିସ୍ତାର ମିଳିବା ବୋଲି ସେ କହିଛନ୍। ସତର ନମ୍ଘର ଲୋକସଭାକେ ଭଙ୍ଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏନ୍ଡିଏର ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚିତ କଲେ ସବୁ ଅଂଶୀଦାରୀ ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କୁ ଭେଟିକରି ମୁଖ୍ୟମନ୍ତ୍ରୀ ପଦନୁ ଦେଲେ ଇସ୍ତଫା। ଶ୍ରୀମନ୍ଦିର ମହାପୁରୁମାନଙ୍କର ଚାଲିଛେ କନକ ଲାଗି ନୀତି। ରାଜ୍ୟର ଭିନ୍ ଭିନ୍ ଜାଗାନ ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 2-3 ଦିନ ଭିତରେ ଓଡ଼ିଶା ପହଞ୍ଚବା, ପାଣିପାଗ ବିଭାଗର ଅନୁମାନ। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।